ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏହି କ୍ଲାସ୍କୁ ଆପଣଙ୍କୁ ସ୍ୱାଗତ। ପ୍ରଜ୍ଞାବାଣୀର ଆଜିର କାର୍ଯ୍ୟକ୍ରମରେ ଆମେ ଖବର କ'ଣ ସେ ସମ୍ପର୍କରେ ଆଲୋଚନା କରିବା। ପ୍ରତିଦିନ ଆମର ନୀତିଦିନିଆ ଜୀବନରେ ଆମେ ଖବର ସମ୍ପର୍କରେ ସବୁ ସମୟରେ ପ୍ରତିଦିନ ମୁହୂର୍ତ୍ତରେ ଆଲୋଚନା କରୁ। ଆମେ କାହାକୁ ଦେଖିଲେ ପଚାରୁ ତୋ ଖବର କ'ଣ କିରେ। ତେଣୁ ସବୁ ସମୟରେ ଆମେ ଖବର ଜାଣିବା ପାଇଁ, ଖବର ଜଣାଇବା ପାଇଁ, ଖବର ଆହରଣ କରିବା ପାଇଁ ଚେଷ୍ଟା କରୁ। ତେଣୁ ସେ ଖବରଟି କ'ଣ ବା ନ୍ୟୁଜ୍ କ'ଣ ସେ ସମ୍ପର୍କରେ ଜାଣିବା ନିମନ୍ତେ ଆଜି ଆମେ ଚେଷ୍ଟା କରିବା। ଆଜିର କ୍ଲାସ୍ରେ ଆମେ ଖବରର ସଂଜ୍ଞା, ଖବରର ଗୁଣବତ୍ତା କ'ଣ, କ'ଣ କ'ଣ ଖବର ଭିତରେ ଆସେ ସେ ସମ୍ପର୍କରେ ଜାଣିବା। ଖବରକାଗଜ, 24 ଘଣ୍ଟିଆ ସମ୍ବାଦ ପରିବେଷଣ କରୁଥିବା ଟେଲିଭିଜନ ଚ୍ୟାନେଲ, ଇଣ୍ଟରନେଟ୍ ସମ୍ବାଦ ପୋର୍ଟାଲ ଜରିଆରେ ଖବରର କ୍ରମବିକାଶ ହେବା ସଙ୍ଗେ ସଙ୍ଗେ ଏହା ଆମ ସାମାଜିକ ଜୀବନର ଏକ ପ୍ରମୁଖ ଅଙ୍ଗ ପାଲଟିଗଲାଣି। ଆମେ ସମସ୍ତେ ଅଳ୍ପ ବହୁତେ ସମ୍ବାଦ ସହିତ ପରିଚିତ, କିନ୍ତୁ ଜଣେ ଗଣଯୋଗାଯୋଗର ଛାତ୍ର ହିସାବରେ ଆମକୁ ସମ୍ବାଦକୁ ବା ଖବରକୁ ଅତି ନିବିଡ଼ ଭାବେ ଜାଣିବାକୁ ପଡ଼ିବ। ସାଧାରଣ ଲୋକଟିଏ ଅପେକ୍ଷା ଏହା ସମ୍ପର୍କରେ ଗଭୀର ଜ୍ଞାନ ଆମ ପାଇଁ ନିତାନ୍ତ ଆବଶ୍ୟକ। ଆମେ ଯାହା ଆଲୋଚନା କରିବା ସେଥିରେ ସମ୍ବାଦ ବା ଖବର, ତାହାର ପରିବେଷଣ ଶୈଳୀ ବାବଦରେ ଆମେ ଆଲୋଚନା କରିବା। ଏହାଛଡ଼ା ଖବର ବା ସମ୍ବାଦ ସମ୍ପର୍କରେ ଆମେ ଆପଣଙ୍କୁ ଧାରଣା ଦେବା ସହିତ ଏହାର ପ୍ରକାର ଭେଦ, ବିଶେଷତ୍ୱ ଏବଂ ଖବର ସମ୍ପର୍କରେ ଅଧିକ କିଛି ଜ୍ଞାନ ଦେବା ପାଇଁ ଚେଷ୍ଟା କରିବୁ। ଏଥର ଆସନ୍ତୁ ଆମେ ଜାଣିବା ଖବର ସମ୍ପର୍କରେ ଧାରଣା ବା ଖବର କାହାକୁ କହନ୍ତି। ନ୍ୟୁଜ୍ ବା ଖବର ଆମେ ବ୍ୟବହୃତ କରୁଥିବା ଏକ ଖୁବ୍ ସାଧାରଣ ଶବ୍ଦ, ପ୍ରତିଦିନ ଜୀବନରେ ଆମେ ଏକ ବାରମ୍ବାର ବ୍ୟବହାର କରୁ। ଖବରର ଅର୍ଥ ନ ଜାଣି, ଏହାର ଗଠନ ଓ ପ୍ରକାର ଭେଦ ବିଷୟରେ ଚିନ୍ତା ନ କରି ପରୋକ୍ଷରେ ଆମେ ଅନେକ ଥର ଏହି ଶବ୍ଦକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ। ପରିବାର ଲୋକ ତଥା ସାଙ୍ଗମାନଙ୍କ ସହ କଥା ହେଲା ବେଳେ ଆମେ ଏହି ଶବ୍ଦ ବ୍ୟବହାର କରୁ। ଏତେ ବିଶାଳ ଆମ ସମାଜରେ ପ୍ରତିଦିନ ଅଗଣିତ ସଂଖ୍ୟକ ଘଟଣା, ଦୁର୍ଘଟଣା ଏବଂ ଅନେକ କାର୍ଯ୍ୟକ୍ରମ ହେଉଛି, କିନ୍ତୁ ଆମେ କେବେ ଚିନ୍ତା କରିଛେ କି କାହିଁକି ସେଥିମଧ୍ୟରୁ କିଛି ମାତ୍ର ପରଦିନ ଖବରକାଗଜ ପୃଷ୍ଠାରେ ପ୍ରକାଶିତ ହେଉଛି, ଯାହାକୁ ଆମେ ସେହିଦିନର ନ୍ୟୁଜ୍ ବା ଖବର ବୋଲି କହୁଛେ। ବାକି ଯେଉଁ ସବୁ ଘଟଣା ଘଟୁଛି ସେସବୁ କାହିଁକି ଆମେ ପଢ଼ୁନାହୁଁ, କିମ୍ବା ସମାଚାରରେ ଦେଖୁନାହୁଁ, କିମ୍ବା ତାହା ଇଣ୍ଟରନେଟ୍ରେ ଆସୁନାହିଁ, ସେ ବିଷୟରେ ଆମେ କେବେ ଚିନ୍ତା କରିଛନ୍ତି କି ଭାରତ ଭଳି ଏତେ ବଡ଼ ଦେଶରେ ମଧ୍ୟ କାହିଁକି ମାତ୍ର ଅଳ୍ପ କିଛି ରାଜନେତା, କ୍ରୀଡ଼ାବିତ୍, ଚଳଚ୍ଚିତ୍ର ତାରକା ପ୍ରତିଦିନ ସମ୍ବାଦପତ୍ର ସ୍ଥାନ ପାଉଛନ୍ତି, ବାକିମାନେ କାହିଁକି ସ୍ଥାନ ପାଉନାହାନ୍ତି, ବାକିମାନଙ୍କ ସମ୍ପର୍କରେ ଆମେ କାହିଁକି ଜାଣିପାରୁନାହାନ୍ତି, ବାକିମାନେ କାହିଁକି ସମ୍ବାଦର ପୃଷ୍ଠାକୁ ଆସୁନାହାନ୍ତି, କାହିଁକି ମାତ୍ର କିଛିଟା ଘଟଣା, ଦୁର୍ଘଟଣା ତଥା କାର୍ଯ୍ୟକ୍ରମ ବିଷୟରେ ଆମକୁ ସୂଚନା ଦିଆଯାଉଛି, ବାକି ସବୁକୁ କାହିଁକି ପ୍ରାଧାନ୍ୟ ମିଳୁନାହିଁ, ବାକି ସବୁ କିଛି କ'ଣ ସମ୍ବାଦ ପରିସରଭୁକ୍ତ ନୁହେଁ କି। ଥରେ ଆପଣ ଚିନ୍ତା କରନ୍ତୁ ଏ ସମ୍ପର୍କରେ। ସାମ୍ବାଦିକତା ବା ଗଣଯୋଗାଯୋଗରେ ନ୍ୟୁଜ୍ ବା ସମ୍ବାଦର ଏକ ସ୍ୱତନ୍ତ୍ର ସଂଜ୍ଞା ରହିଛି, ସମ୍ବାଦର କିଛି ଗୁଣାବଳୀ ରହିଛି, ସେଥିପାଇଁ ମାତ୍ର କିଛି ଘଟଣାକୁ ଖବରକାଗଜରେ ସ୍ଥାନ ଦିଆଯାଏ। ବିଶ୍ୱରେ ଘଟୁଥିବା ସବୁ ଘଟଣାକୁ ସମ୍ବାଦପତ୍ରରେ ସ୍ଥାନ ଦେବା ଅସମ୍ଭବ, କାରଣ ସମ୍ବାଦପତ୍ରର ସ୍ଥାନ ନିର୍ଦ୍ଦିଷ୍ଟ। କୌଣସି ଖବରକାଗଜ 16 ପୃଷ୍ଠା ରହିଥିଲା ବେଳେ ଆଉ କୌଣସି ଖବରକାଗଜ 20 ପୃଷ୍ଠା ରହିଥାଏ, ତେଣୁ ତା ସ୍ଥାନ ସବୁବେଳେ ନିର୍ଦ୍ଦିଷ୍ଟ, ଏହାକୁ ବଢ଼େଇ ହେବ ନାହିଁ। ତେଣୁ ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲାଗେ ତାହା ହିଁ ସେଥିରେ ନିଆଯାଏ। ଏଣୁ ଆମ ପାଠକ, ଆମ ଦର୍ଶକ, ଆମ ଶ୍ରୋତାଙ୍କ ପାଇଁ କେଉଁଠି ଗୁରୁତ୍ୱ ବହନ କରୁଛି ସେହି ଅଳ୍ପ କିଛି ଘଟଣା ସମ୍ପର୍କରେ ଆମକୁ ଅବଗତ କରାଯାଇଥାଏ। ଏଣୁ ଆମେ ସମ୍ବାଦ ବା ଖବର କ'ଣ ତାହାର ସଂଜ୍ଞା ଏଥର ଜାଣିବା। ଖବର ଏକ ସାର୍ବଜନୀନ ସଂଜ୍ଞା ପ୍ରଦାନ କରିବା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ, ଅର୍ଥାତ୍ ବିଶ୍ୱର ସବୁ ପ୍ରାନ୍ତ, ସବୁ ଲୋକଙ୍କ ପାଇଁ ଖବରର ଏକ ସାଧାରଣ ସଂଜ୍ଞା ଆବିଷ୍କାର କରିବା ଏକ କଷ୍ଟକର ବ୍ୟାପାର, କାରଣ ସ୍ଥାନ, ପରିବେଶ, ସଂସ୍କୃତି, ରାଜନୈତିକ ଓ ଭୌଗୋଳିକ ସ୍ଥିତି ବଦଳିଲେ ଖବରର ସଂଜ୍ଞା ଆପେ ବଦଳିଯାଏ। ତେବେ ଅତି ସାଧାରଣ ଭାବେ କହିଲେ ଆମ ଚାରିପାଖରେ ଯାହା କିଛି ଘଟୁଛି ସବୁକିଛି ଖବରର ପରିସରଭୁକ୍ତ। ଏମିତି କହିଲେ ଜଣେ ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ। ଟିକିଏ ପୂର୍ବରୁ ଆମେ ଆଲୋଚନା କଲେ ଯେ ଆମ ଚାରିପାଖରେ ଅନେକ ଘଟଣା ପ୍ରତିଦିନ ଘଟୁଛି, କିନ୍ତୁ ସବୁକିଛି ସମ୍ବାଦର ପରିସରଭୁକ୍ତ ହେଉନାହିଁ। ଗଣମାଧ୍ୟମ ବା ଖବରକାଗଜ ବା ଟିଭି ଯାହା ଆପଣ ଉଦାହରଣ ଭାବେ ନେଇପାରନ୍ତି, ସେଥିରେ ଅଳ୍ପ କିଛି ଘଟଣାକୁ ପ୍ରସାରିତ ବା ପ୍ରକାଶ କରାଯାଉଛି, ଅଳ୍ପ କିଛି ଘଟଣାକୁ ସମ୍ବାଦର ସଂଜ୍ଞା ପ୍ରଦାନ କରାଯାଉଛି। ପୁଣି କେମିତି ଆମ ଚାରିପାଖରେ ଥିବା ସବୁ ଘଟଣାକୁ ଆମେ ସମ୍ବାଦ ବୋଲି କହିପାରିବା। ଦୁଇଟି କଥା ପରସ୍ପରର ପରିପୂରକ। ତେବେ ଆମେ ଉପରର କଥାଟାକୁ ଟିକିଏ ମାର୍ଜିତ କରିଦେଲେ ଏହି ଦ୍ୱନ୍ଦ୍ୱ ଦୂର ହୋଇଯିବ। ସାଧାରଣତଃ ନ୍ୟୁଜ୍ ବା ଖବର ହେଉଛି କିଛି ଗୋଟିଏ ନୂଆ କଥା, କିଛି ପ୍ରାସଙ୍ଗିକ ଓ ଗୁରୁତ୍ୱପୂର୍ଣ୍ଣ, କିଛି ସମୟ ମୁତାବକ ଓ ଅସାଧାରଣ ଘଟଣା। ଯାହା ଆମ ପାଇଁ ଆବଶ୍ୟକ, ଯାହା ଆମକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରଭାବିତ କରିଥାଏ। ଏବେ ଆପଣମାନଙ୍କର ଦ୍ୱନ୍ଦ୍ୱ ଅନେକାଂଶ ଦୂର ହୋଇଯାଇଥିବ। କ'ଣ କ'ଣ ସମ୍ବାଦ ବା ଖବରର ପରିସରଭୁକ୍ତ ତାହା ଏଥର ଆମେ ଜାଣିବା। କିଛି ନୂଆ ଉଦ୍ଭାବନ, ଆବିଷ୍କାର, ନୂଆ ଟ୍ରେଣ୍ଡ, ସରକାରଙ୍କ ଦ୍ୱାରା ଜନସାଧାରଣ ବା ଜନତାଙ୍କ ହିତରେ କରାଯାଉଥିବା ଅନେକ କାର୍ଯ୍ୟକ୍ରମ, ଆସନ୍ନ ବିପଦର ସୂଚନା, ଏକ ପ୍ରାକୃତିକ ବିତ୍ପାତ ଓ ବିପର୍ଯ୍ୟୟ, କୌଣସି ଦୁର୍ଘଟଣା, ଆମ ସମାଜରେ ଘଟୁଥିବା ଅପରାଧ, ଏସବୁକୁ ଆମେ ଖବରର ପରିସରଭୁକ୍ତ କରିପାରିବା। ନୂଆ କରି ବଜାର ପ୍ରବେଶ କରୁଥିବା କିଛି ବସ୍ତୁ, ନୂଆ ଅଭ୍ୟାସ, ସମାଜରେ କୌଣସି ପ୍ରକାରର ପରିବର୍ତ୍ତନ ଆଦିକୁ ମଧ୍ୟ ଆମେ ଖବର କହିପାରିବା। ଏମିତି କିଛି ଘଟଣା ଯାହା ସମାଜର ଏକ ବଡ଼ ବର୍ଗକୁ ପ୍ରଭାବିତ କରୁଥିବ ତାକୁ ମଧ୍ୟ ଆମେ ଖବରର ପରିସରଭୁକ୍ତ କରିପାରିବା। ମୋଟାମୋଟି ଭାବେ କହିଲେ ଆମେ ଆମ ଚତୁଃପାର୍ଶ୍ୱରେ ଘଟୁଥିବା ସବୁ ଘଟଣାକୁ ଖବର କହିପାରିବା ଯେତେବେଳେ ଏହା ସମାଜର ଅଧିକାଂଶ ଲୋକଙ୍କ ପାଇଁ କିଛି ଅର୍ଥ ରଖୁଥିବ ଓ ଯାହାଦ୍ୱାରା ସେମାନେ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ପ୍ରଭାବିତ ହେଉଥିବେ। କିଛି ଅସାଧାରଣ ଘଟଣା ଉଦାହରଣ ସ୍ୱରୂପ ଗିନିଜ୍ ବୁକ୍ ଅଫ୍ ବିଶ୍ୱ ରେକର୍ଡ ପାଇଁ ଯୋଗ୍ୟତା ଜନକୁ ମଧ୍ୟ ଖବର ବୋଲି କହିହେବ। ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଜନନେତାଙ୍କ ସମ୍ପର୍କରେ ସୂଚନା, ସଂସଦ ଓ ବିଧାନସଭାରେ ସେମାନଙ୍କର କାର୍ଯ୍ୟକଳାପ ଆଦିକୁ ମଧ୍ୟ ଖବରରେ ସ୍ଥାନ ଦିଆଯାଇଥାଏ। ଏଣୁ ଏବେ ଏହିସବୁ ବିଷୟ ପ୍ରତି ଧ୍ୟାନ ରଖି ସମ୍ବାଦ ବା ଖବରର ସାଧାରଣ ସଂଜ୍ଞା ପ୍ରଦାନ କରିପାରିବା। ଖବର ହେଉଛି ସମାଜରେ ଘଟୁଥିବା କୌଣସି ସାମ୍ପ୍ରତିକ ଘଟଣା ଓ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ବି, ଯାହା ସମାଜର ଏକ ବଡ଼ ବର୍ଗର ଲୋକମାନଙ୍କ ପାଇଁ ଗୁରୁତ୍ୱ ବହନ କରିବା ସହିତ ସେମାନଙ୍କ ସାମାଜିକ ଜୀବନଧାରାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରଭାବିତ କରୁଥାଏ କିମ୍ବା ପ୍ରଭାବିତ କରିବାର କ୍ଷମତା ରଖୁଥାଏ। ତେବେ ଆମେ ଏପର୍ଯ୍ୟନ୍ତ ଯାହା କିଛି ବି ଆଲୋଚନା କଲେ ତାହା ସମ୍ବାଦର କିଛିଟା ଲକ୍ଷଣ ମାତ୍ର। ଏସବୁକୁ ଛାଡ଼ିଦେଲେ ଖବର ବା ସମ୍ବାଦର ଆଉ କିଛି ଭିନ୍ନ ଲକ୍ଷଣ ମଧ୍ୟ ଥାଇପାରେ, ଯାହାକୁ ଆମେ ସାମ୍ବାଦିକ ଭାଷାରେ ନ୍ୟୁଜ୍ ଭାଲ୍ୟୁଜ୍ ବା ଖବରର ଗୁଣବତ୍ତା କହିଥାଉ। ସେ ସମ୍ପର୍କରେ ଆମେ ପରବର୍ତ୍ତୀ ଅଧ୍ୟାୟରେ ଜାଣିବା। ମୁଁ ଆଜି ଆପଣଙ୍କୁ ଖବରର କିଛି ଭିନ୍ନ ଭିନ୍ନ ସଂଜ୍ଞା ସମ୍ପର୍କ ଜଣାଉଛି। ଗିରେଟ୍ ଜନସନ୍ କହିଥିଲେ, ଜଣେ ଭଲ ସାମ୍ବାଦିକ ମନରେ କୌତୁହଳ ସୃଷ୍ଟି କରୁଥିବା ଘଟଣାଟି ହିଁ ଖବର। ଜନ୍ ବୋର୍ଗାଟ୍ କହିଥିଲେ, ଯେତେବେଳେ କୁକୁର ମଣିଷକୁ କାମୁଡ଼େ ତାହା ଖବର ନୁହେଁ, ମାତ୍ର ଯେତେବେଳେ ମଣିଷ କୁକୁରକୁ କାମୁଡ଼େ ତାହା ଖବର। ୱିଲିୟମ୍ ରାଣ୍ଡଲ୍ସ କହିଥିଲେ, ଯେତେବେଳେ କେହି ଜଣେ କିଛି କଥାକୁ କେଉଁଠାରେ ଚପାଇ ରଖିବାକୁ ଚାହେଁ ବା ଗୋପନ ରଖିବାକୁ ଚାହେଁ ତାହା ଖବର, ଆଉ ବାକି ସବୁ ପ୍ରଚାର ବା ବିଜ୍ଞାପନ। ବିଦ୍ୟାର୍ଥୀଗଣ, ଆଜିର କ୍ଲାସ୍ରେ ଆମେ ଖବର ସମ୍ପର୍କରେ ଜାଣିଲେ। ଆଶା କରେ ଏହା ଆପଣଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ଧନ୍ୟବାଦ।